ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଭୁବନେଶ୍ୱରରେ ଚାଲିଥିବା ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ ଆଉ ଆଇଜି ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ଶେଷ ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀତି ଉପସ୍ଥିତ ରହିକରି ସୁରକ୍ଷା ବାବଦେ ଭିନ୍ ଭିନ୍ ଦିଗ୍କେ ନେଇକରି ଆଲୋଚନା କରିବେ। କାର୍ଯ୍ୟକ୍ରମ ସରବାର ଉତ୍ତରୁ ଉପରବେଳା 4:30 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ଇନ ଜନାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ ଗଲାକାଲି ସମ୍ମିଳନୀରେ ଯୋଗ ଦେଇକରି ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ଆଲୋଚନା ଶୁଣିବାର ସହିତ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ପରାମର୍ଶ ଦେଇଥିଲେ। ଇତାର ଉତ୍ତର ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମଟି କହିଛନ୍ତି ଡିଜିପି ସମ୍ମିଳନୀଟି ଦେଶର ସୁରକ୍ଷା ବାବଦେ ଭିନ୍ ଭିନ୍ ଦିଗ ଆଲୋଚନା ହୋଇଛି। ଏହି ଆଲୋଚନା ବେଶ୍ ଉତ୍ସାହଜନକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହୀରାକୁଦ ସହିତ ଭିତରକନିକା, ସାତକୋଶିଆ, ଦାରିଙ୍ଗବାଡ଼ି, ସୋନାପୁର, ପୁତସିଲ୍ନ ଇକୋ ରିଟ୍ରିଟ୍ର ଶୁଭାରମ୍ଭ କରିବେ। ଏହି ଜାଗାମାନଙ୍କେ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକେ ଉପଭୋଗ କରିବାର ସହିତ ଭିନ୍ ଭିନ୍ ପ୍ରକାରର ଖାଇବାର ଦର ପାଇପାରିବେ। ଓଡ଼ିଆ ଭାଷା ଓ ସଭ୍ୟତାକେ ବଞ୍ଚାବାରକେ ପଡ଼ବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ମାହଙ୍ଗା ବିକାଶ ପରିଷଦ ତରଫୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପନ ଗଣକବି ବୈଷ୍ଣବ ପାଣିଙ୍କର 142 ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍ ଯେ ଗୋଟିଏ କୃତଜ୍ଞ ସମାଜ ନିଜର ଜାତିର ମହାପୁରୁଷଙ୍କୁ କେବେ ନାଇଁ ଭୁଲେ। ଗଣକବିଙ୍କର ଅମଲିନ ସାରସ୍ୱତ କୀର୍ତ୍ତିକେ ଫି ଓଡ଼ିଆ ଜାନବାର ଦରକାର ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ଗଣକବିଙ୍କର ଓଡ଼ିଆ ଆର୍ ଇଂଲିଶ୍ଟି ଅନୁବାଦ ହୋଇଥିବା ବହି ଉନ୍ମୋଚନ କରାଯାଇଥିଲା। ବିଧାନସଭାର ଅଧିବେଶନ ଇ ମାସର ଶେଷ ତକ ହେବାରକେ ଥିବାରୁ ଇ ମାସର ସୋମବାର ମାନକେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦ ଲୋକକୁ ଜନାବାର ଲାଗି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ସମ୍ବାଦପତ୍ର ଜରିଏ ପରବର୍ତ୍ତୀ ଶୁଣାଣି ତାରିଖ ଲୋକକୁ ଜନାଇ ଦିଆଯିବା ବୋଲି କୁହାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଲାକାଲି ଭୁବନେଶ୍ୱରରୁ ରାଜ୍ୟ ଇଣ୍ଟିଗ୍ରେଟେଡ୍ ଗଭର୍ଣ୍ଣମେଣ୍ଟ ଅନ୍ଲାଇନ୍ ଟ୍ରେନିଂ ଆଇଜିଓଟି ପ୍ଲାଟଫର୍ମଟି ତାଲିମ କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଗଲାମାସ ଶେଷ ତକ ରାଜ୍ୟ ସରକାରଙ୍କର ପାଖାପାଖି 50,000 କର୍ମଚାରୀ ଆଉ ସବୁ ବିଭାଗ ଆଇଜିଓଟି ପ୍ଲାଟଫର୍ମଟି ସାମିଲ ହୋଇଥିବାର ଜଣାପଡ଼ିଛି। ଗଲା ଅକ୍ଟୋବର ମାସେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଆୟୋଗ ଆଉ କର୍ମଯୋଗୀ ଭାରତ ଭିତରେ ବୁଝାମଣା ସ୍ୱାକ୍ଷରିତ ହେବାର ଉତ୍ତରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ନୋଡାଲ ଏଜେନ୍ସି ଭାବେ ସବୁ ବିଭାଗର ଅଧିକାରୀମାନଙ୍କ ଲାଗି କର୍ମଶାଳା ଆୟୋଜନ କରିଥିଲା। ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମ ତୁର୍ତ୍ତି ହୋଇଥିବା ଆଉ ଇତାର ବ୍ୟାପକତା ଉପରେ ସନ୍ତୋଷ ପ୍ରକାଶ କରିବା ସହିତ ଫି ଅଧିକାରୀଙ୍କୁ ଏ ବ୍ୟବସ୍ଥା ଜରିଏ ବାଧ୍ୟତାମୂଳକ ତାଲିମ ଦେବାର ଉପରେ ଜୋର ଦେଇଥିଲେ। ରାଜ୍ୟ ସରକାର ପଞ୍ଜୀକୃତ ଚାଷୀମାନଙ୍କର ଧାନ ଘିନାକେ ନେଇକରି ଭିନ୍ ଭିନ୍ ଅଭିଯୋଗର ଜଲ୍ଦି ସମାଧାନ ଲାଗି ସବୁ ଜିଲ୍ଲାର ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍। ଅଧିକାରୀମାନେ ଅଭିଯୋଗକେ ଭିତ୍ତି କରିକରି ଏଟାକେ ଯାଞ୍ଚ କରିବାର ସହିତ ସମାଧାନ ଲାଗି ଜଲ୍ଦି ପଦକ୍ଷେପ ନେଉଛନ୍। ଇତାର ଛଡ଼ା ସେମାନେ ଅଭିଯୋଗ ପୋର୍ଟାଲରୁ ମିଳିଥିବା ସୂଚନା କିଭଳି ଯାଞ୍ଚ କରିକରି ଦରକାରୀ ପଦକ୍ଷେପ ନେଉଛନ୍। ଚାଷୀମାନେ ଘରେ ବସିକରି ସେମାନଙ୍କର ଟୋକନ ନମ୍ବର ଆଉ ସର୍ବନିମ୍ନ ସହାୟତା ମୂଲ୍ୟ ପାଇବାର ବି ସେ ଜାଣିପାରିବେ। ଇତାର ସହିତ ଇଣ୍ଟରାକ୍ଟିଭ ଭଏସ୍ ରେସ୍ପନ୍ସ ସିଷ୍ଟମ ଭିଲ୍ କାମ କରୁଛେ। କେନ୍ସି ଅଭିଯୋଗ ଥିଲେ ଚାଷୀମାନେ 1967 ସିଧାସଳଖ ଯୋଗାଯୋଗ କରିପାରୁଛନ୍। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫୁ ଗଲା ଜୁନ୍ ମାସ ଗଲାମାସ ତକ 18 ସେତୁ ସହ ବନ୍ଧରା ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିବାର ବେଳେ ଆଉ 71 ପ୍ରକଳ୍ପକେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପମାନଙ୍କର ଜରିଏ ଗାଁ ଗହଳିକେ ଯୋଗାଯୋଗ ବ୍ୟବସ୍ଥା ବର୍କସ ହେବାର ସହିତ ସେର ଜଳସ୍ତର ବଢ଼ିକରି ଗ୍ରାମୀଣ ଅର୍ଥନୀତି ଆଉ ଲୋକର ଜୀବନ ଜୀବିକାତି ଉନ୍ନତି ହେବାର ସୁଯୋଗ ସୃଷ୍ଟି ହୋଇପାରୁଛି। ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ। ଏଚ୍ଆଇଭିର ପ୍ରଭାବ ବାବଦେ ସଚେତନତା, ଏଡ୍ସ ରୋଗୀମାନଙ୍କର ପ୍ରତି ରହିଥିବା ଘୃଣା ଓ ଭେଦଭାବକେ ଦୂର କରବାର ଲାଗି ଆଉ ସଂକ୍ରମିତ ରୋଗୀଙ୍କର ଜୀବନଶୈଳୀତି ଉନ୍ନତି ଆନବାରଟା ଏ ଦିବସର ଲକ୍ଷ୍ୟ ଆଏ। ମିଳିତ ଜାତିସଂଘର ଡାକରାତି 1988 ଆଜିର ଦିନକେ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏ ବର୍ଷର ଏଡ୍ସ ଦିବସର ବାର୍ତ୍ତା ହେଉଛି ସାମୂହିକ କାର୍ଯ୍ୟ ଏଚ୍ଆଇଭି ପ୍ରଗତିକୁ ସ୍ଥାୟୀ ଏବଂ ତ୍ୱରାନ୍ୱିତ କରନ୍ତୁ। କୋଣାର୍କଠାରେ ମୁକ୍ତାକାଶ ରଙ୍ଗମଞ୍ଚନ ଆଜିଠାନୁ କୋଣାର୍କ ଉତ୍ସବ ମୂଲ ହେଉଛି। ଇଟା ଏବେ 5 ତକ ଚାଲବା। 5 ଧରିକରି ହେବାରକେ ଥିବା ଏହି ସାଂସ୍କୃତିକ ସନ୍ଧ୍ୟାତି ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀଆଟ୍ଟମ୍, କୁଚିପୁଡ଼ି, ଭାରତନାଟ୍ୟମ୍ ବାଗିର ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମ ହେବା। ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆଉ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା। ନୂଆପଡ଼ା ଜିଲ୍ଲା ଖରିଆ ରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟନୁ ସ୍ୱନିଧିନ ସମୃଦ୍ଧି ସପ୍ତାହ ପାଳିତ ହୋଇଯାଇଛି। ଏଥି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନାର ଲାଭ ପାଉଥିବା ହିତାଧିକାରୀମାନେ ସେମାନଙ୍କର ସଫଳତା ବାବଦେ କହିଥିଲେ। ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦରୁ 384 ଜଣ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। এসনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনি পারবে রাতে 7:02 থেকে জোহার।